ଆକାଶବାଣୀ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ବିଶ୍ୱ ଶାନ୍ତି ସୁନିଶ୍ଚିତ କରିବା ପାଇଁ ଆଜି ସମଗ୍ର ବିଶ୍ୱ ଭାରତ ଉପରେ ନଜର ରଖିଛି। ମହାବୀର ଜୟନ୍ତୀ ଅବସରରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଜାତୀୟ ଯୋଗ୍ୟତା ପରୀକ୍ଷା ପାଇଁ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ବିହାର ଓ କେରଳରେ ପ୍ରଚାର କାର୍ଯ୍ୟ ସରଗରମ ରହିଛି। ଏବଂ ଆଇପିଏଲ୍ରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ପଞ୍ଜାବ କିଙ୍ଗ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ମୁକାବିଲା ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ବିଶ୍ୱ ଶାନ୍ତି ସୁନିଶ୍ଚିତ କରିବା ପାଇଁ ବର୍ତ୍ତମାନ ସମଗ୍ର ବିଶ୍ୱ ଭାରତ ଆଡ଼କୁ ଦେଖୁଛି। ଆଜି ମହାବୀର ଜୟନ୍ତୀ ଅବସରରେ ନୂଆଦିଲ୍ଲୀଠାରେ 2550ତମ ଭଗବାନ ମହାବୀର ନିର୍ବାଣ ମହୋତ୍ସବକୁ ଉଦ୍ଘାଟନ କରି ସେ ଏହା କହିଛନ୍ତି। ସେ କହିଛନ୍ତି ନବଭାରତର ଏହି ନୂତନ ଭୂମିକାର ଶ୍ରେୟ ଆମର ଅଭିବୃଦ୍ଧିଶୀଳ ଦକ୍ଷତା ଏବଂ ବୈଦେଶିକ ନୀତିକୁ ହିଁ ଦର୍ଶାଉଛି। ବିଶ୍ୱବ୍ୟାପୀ ଦେଖାଦେଉଥିବା ସଂଘର୍ଷ ଏବଂ ଯୁଦ୍ଧ ପରିସ୍ଥିତି ମଧ୍ୟରେ ଭାରତର ତୀର୍ଥଙ୍କରମାନଙ୍କର ବାଣୀ ବେଶ୍ ମହତ୍ତ୍ୱପୂର୍ଣ୍ଣ ମନେହୁଏ। ଭଗବାନ ମହାବୀରଙ୍କ ପ୍ରତି ଯୁବପିଢ଼ିଙ୍କ ଆକର୍ଷଣ ସୁନିଶ୍ଚିତ କରାଉଛି ଯେ ଦେଶ ସତ୍ମାର୍ଗରେ ଅଗ୍ରସର ହେଉଛି। ପ୍ରଧାନମନ୍ତ୍ରୀ କହିଥିଲେ ଭାରତ କେବଳ ବିଶ୍ୱର ସର୍ବପୁରାତନ ସଭ୍ୟତା ନୁହେଁ, ବରଂ ମାନବ ଜାତିର ଏକ ସୁରକ୍ଷିତ ସ୍ୱର୍ଗ। ଭାରତ କେବଳ ନିଜ ପାଇଁ ଚିନ୍ତା କରେ ନାହିଁ, ବରଂ ସମସ୍ତଙ୍କ ପାଇଁ ଚିନ୍ତା କରିଥାଏ। ସେ କହିଛନ୍ତି ଭାରତ ବିଶ୍ୱରେ ସତ୍ୟ, ଅହିଂସା ଏବଂ ଆତ୍ମବିଶ୍ୱାସର ମନ୍ତ୍ରକୁ ପ୍ରତିଫଳିତ କରୁଛି। ଏହି ଅବସରରେ ଉଦ୍ବୋଧନ ଦେଇ କେନ୍ଦ୍ରମନ୍ତ୍ରୀ ଅର୍ଜ୍ଜୁନ ରାମ ମେଘୱାଲ କହିଥିଲେ ଯେ ଆଜି ମଧ୍ୟ ଭଗବାନ ମହାବୀରଙ୍କ ନୀତି ଓ ଆଦର୍ଶର ପ୍ରାସଙ୍ଗିକତା ରହିଛି। ବଞ୍ଚିବା ଓ ଅନ୍ୟକୁ ବଞ୍ଚାଇବାକୁ ଦେବାର ନୀତି ଆଜିର ସମୟରେ ବେଶ୍ ଗୁରୁତ୍ୱପୂର୍ଣ୍ଣ ମନେହୁଏ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ସ୍କାରକୀ ଡାକଟିକଟର ଉନ୍ମୋଚନ କରିଥିଲେ। 24ତମ ତୀର୍ଥଙ୍କର ଭଗବାନ ମହାବୀର ଅହିଂସା, ସତ୍ୟ, ଆସ୍ଥେୟ, ବ୍ରହ୍ମଚର୍ଯ୍ୟ ଏବଂ ଅପରିଗ୍ରହ ଭଳି ଜୈନ ନୀତିଗୁଡ଼ିକ ସହ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଏବଂ ଭାଇଚାରାର ପଥ ପ୍ରଦର୍ଶନ କରିଥିଲେ। ମହାବୀର ଜୟନ୍ତୀ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି ମହାବୀର ଜୟନ୍ତୀ ହେଉଛି ଅହିଂସା ଓ କରୁଣାର ପ୍ରତୀକ, ଭଗବାନ ମହାବୀରଙ୍କର ଜନ୍ମ ଜୟନ୍ତୀ। ରାଷ୍ଟ୍ରପତି କହିଛନ୍ତି ମହାବୀର ଜୟନ୍ତୀ ଆମକୁ ପ୍ରେମ ଏବଂ ଶାନ୍ତିର ବାର୍ତ୍ତା ଦେଇଥାଏ। ଭଗବାନ ମହାବୀର ଆମକୁ ଅହିଂସା, ସତ୍ୟ, ଆତ୍ମତ୍ୟାଗ ଏବଂ ବ୍ରହ୍ମଚର୍ଯ୍ୟର ପଥ ପ୍ରଦର୍ଶନ କରିଥାନ୍ତି। ତାଙ୍କ ବାଣୀ ସର୍ବଦା ଜନକଲ୍ୟାଣ ପାଇଁ ପ୍ରାସଙ୍ଗିକ। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଆମେ ସମାଜରେ ପ୍ରେମ ଓ ସଂହତି ବଜାୟ ରଖିବା ପାଇଁ ଶପଥ ନେବା ସହିତ ଦେଶର ବିକାଶ ପାଇଁ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିବା ଆବଶ୍ୟକ। ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ କହିଛନ୍ତି ଭଗବାନ ମହାବୀର ଆମକୁ ଶାନ୍ତିପୂର୍ଣ୍ଣ, ସୌହାର୍ଦ୍ଦ୍ୟପୂର୍ଣ୍ଣ ଏବଂ ସମୃଦ୍ଧ ସମାଜ ଗଠନ କରିବା ପାଇଁ ମାର୍ଗ ପ୍ରଦର୍ଶନ କରିଛନ୍ତି। ନାଗରିକମାନେ ମହାବୀରଙ୍କ ବାଣୀକୁ ନିଜ ଜୀବନରେ ଆଦର୍ଶ ଭାବେ ଗ୍ରହଣ କରିବା ପାଇଁ ସେ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାବୀର ଜୟନ୍ତୀର ଶୁଭେଚ୍ଛା ଜଣାଇବା ସହ ତାଙ୍କ ବାର୍ତ୍ତାରେ କହିଛନ୍ତି ଏକ ବିକଶିତ ଭାରତ ଗଠନ ପାଇଁ ଭଗବାନ ମହାବୀରଙ୍କ ଶାନ୍ତି ଓ ସୌହାର୍ଦ୍ଦ୍ୟର ବାର୍ତ୍ତା ଆମ ପାଇଁ ଏକ ପ୍ରେରଣା। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଜାତୀୟ ଯୋଗ୍ୟତା ପରୀକ୍ଷା ୟୁଜିସି ନେଟ୍ ଜୁନ୍ 2024 ପାଇଁ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ଏନ୍ଟିଏ ପକ୍ଷରୁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଅଫିସିଆଲ୍ ୱେବ୍ସାଇଟ୍ରେ ଉପଲବ୍ଧ ଲିଙ୍କ୍ ମାଧ୍ୟମରେ ଜାତୀୟ ଯୋଗ୍ୟତା ପରୀକ୍ଷା ପାଇଁ ଆବେଦନ କରିପାରିବେ। ପଞ୍ଜୀକରଣ ପ୍ରକ୍ରିୟା ମେ 10 ପର୍ଯ୍ୟନ୍ତ ଉନ୍କକ୍ତ ରହିବ। ଅନ୍ଲାଇନ୍ ମାଧ୍ୟମରେ ପରୀକ୍ଷାର୍ଥୀ ଆବେଦନ ଦାଖଲ କରିବାର ଶେଷ ତାରିଖ ମେ 11ରୁ 12 ପର୍ଯ୍ୟନ୍ତ ରହିଛି। ସେହିପରି ସଂଶୋଧନ ୱିଣ୍ଡୋ ମେ 13 ଖୋଲି 15 ବନ୍ଦ ହେବ। ୟୁଜିସିର ବିଜ୍ଞପ୍ତି ଅନୁଯାୟୀ ଯୋଗ୍ୟ ପ୍ରାର୍ଥୀଙ୍କୁ ଜୁନିୟର ରିସର୍ଚ୍ଚ ଫେଲୋସିପ୍ ପ୍ରଦାନ ଏବଂ ଆସିଷ୍ଟାଣ୍ଟ ପ୍ରଫେସର ଭାବେ ନିଯୁକ୍ତି ଓ 83 ବିଷୟରେ ପିଏଚ୍ଡିରେ ନାମଲେଖା ପାଇଁ ଆସନ୍ତା ଜୁନ୍ 16 ଏହି ପରୀକ୍ଷା ଅନୁଷ୍ଠିତ ହେବ। ପ୍ରାର୍ଥୀମାନେ କେବଳ ଗୋଟିଏ ଆବେଦନ ପୂରଣ କରିବା ପାଇଁ କୁହାଯାଇଛି। ଏକାଧିକ ଆବେଦନ ଫର୍ମ ପୂରଣ କରିଥିବା ପ୍ରାର୍ଥୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ୟୁଜିସି କହିଛି। ଆକାଶବାଣୀରୁ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ବିହାରରେ ପ୍ରଚାର କାର୍ଯ୍ୟ ସରଗରମ ରହିଛି। ଏନ୍ଡିଏ ଏବଂ ମହାମେଣ୍ଟର ବରିଷ୍ଠ ନେତାମାନେ ସେମାନଙ୍କର କର୍ମକର୍ତ୍ତାଙ୍କ ସହ ବିଭିନ୍ନ ସ୍ଥାନରେ ର୍ୟାଲି ଓ ସଭାମାନ ଆୟୋଜନ କରୁଛନ୍ତି। ବରିଷ୍ଠ ବିଜେପି ନେତା ଅମିତ ଶାହା ଆଜି ଅପରାହ୍ନରେ କଟିହାରର ରାଜେନ୍ଦ୍ର ଷ୍ଟାଡିୟମ୍ଠାରେ ଏକ ଜନସମାବେଶକୁ ସମ୍ବୋଧନ କରିବେ। ଜେଡିୟୁ ସଭାପତି ଏବଂ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପୂର୍ଣ୍ଣିଆର ପୋଠହି ବଜାରରୁ ଫଲକା ବଜାର ପର୍ଯ୍ୟନ୍ତ ଏକ ରୋଡ୍ ଶୋ କରିବେ। କଂଗ୍ରେସ ଆର୍ଜେଡି ଏବଂ ବିକାଶଶୀଳ ଇନ୍ସାନ୍ ପାର୍ଟିର ନେତାମାନେ ମଧ୍ୟ ଜନସଭାମାନ ଆୟୋଜନ କରୁଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ କିଷାନଗଞ୍ଜ ପୂର୍ଣ୍ଣିଆ କଟିହାର ବାଙ୍କା ଏବଂ ଭାଗଲପୁରର ପାଞ୍ଚଟି ସଂସଦୀୟ କ୍ଷେତ୍ର ପାଇଁ ଆସନ୍ତା 26 ତାରିଖରେ ମତଦାନ ଅନୁଷ୍ଠିତ ହେବ। କେରଳରେ ସମସ୍ତ 20 ଲୋକସଭା ଆସନରେ ମତଦାନ ପାଇଁ ମାତ୍ର 4 ଦିନ ବାକି ରହିଥିବା ବେଳେ ନିର୍ବାଚନ ପ୍ରଚାର ଜୋରଦାର ହୋଇଛି। ସମସ୍ତ 3ଟି ପ୍ରମୁଖ ଦଳର ରାଷ୍ଟ୍ରୀୟ ନେତାମାନେ ପ୍ରଚାରରେ ସକ୍ରିୟ ରହିଛନ୍ତି। କେନ୍ଦ୍ରୀୟ ନେତା ତଥା ବରିଷ୍ଠ ବିଜେପି ନେତା ଭିକେ ସିଂ ଆଜି ମାଲାପୁରମ୍ରେ ଏନ୍ଡିଏ ପାଇଁ ନିର୍ବାଚନ ପ୍ରଚାର କରିବେ। ସିପିଆଇଏମ୍ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ତିରୁବନନ୍ତପୁରମ୍ରେ ଏଲ୍ଡିଏଫ୍ ପାଇଁ ପ୍ରଚାର କରିବାକୁ ଥିବାବେଳେ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ୍ ଆଜି କାସରଗୋଡ଼ଠାରେ ପ୍ରଚାରରେ ଅଂଶଗ୍ରହଣ କରିବେ। ଗତକାଲି ରାଜ୍ୟରେ ୟୁଡିଏଫ୍ ପାଇଁ ଏଆଇସିସି ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ପ୍ରଚାର କରିଥିଲେ। ଆସନ୍ତା ବୁଧବାର ସନ୍ଧ୍ୟାରେ ପ୍ରଚାର ଅଭିଯାନ ଶେଷ ହେବ। ଇତିମଧ୍ୟରେ ଆସନ୍ତା ଶୁକ୍ରବାର ହେବାକୁ ଥିବା ଲୋକସଭା ନିର୍ବାଚନର ପ୍ରସ୍ତୁତି ଅନ୍ତିମ ଚରଣରେ ପହଞ୍ଚିଛି। ନୂଆଦିଲ୍ଲୀସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ଲୋକସଭା ନିର୍ବାଚନ ସମ୍ପର୍କିତ କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହେଉଛି। ଦଳର ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ଦଳର ଅନ୍ୟ ବରିଷ୍ଠ ନେତାମାନେ ଏହି ବୈଠକରେ ଉପସ୍ଥିତ ଅଛନ୍ତି। ପଞ୍ଜାବର ବିଭିନ୍ନ ବରିଷ୍ଠ ନେତାମାନେ ମଧ୍ୟ ଏହି ବୈଠକରେ ଯୋଗ ଦେଇଛନ୍ତି। ଆମେରିକାର ବୈଦେଶିକ ସଚିବ ଆଣ୍ଟ୍ରୋନି ବ୍ଲିଙ୍କେନ୍ ଆସନ୍ତା 24 ତାରିଖରୁ 26 ତାରିଖ ପର୍ଯ୍ୟନ୍ତ ଚୀନ୍ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଆମେରିକାର ବୈଦେଶିକ ବିଭାଗର ସୂଚନା ଅନୁସାରେ ବ୍ଲିଙ୍କେନ୍ ପଶ୍ଚିମ ଏସିଆ ସଙ୍କଟ, ରୁଷିଆ ୟୁକ୍ରେନ୍ ଯୁଦ୍ଧ, କ୍ରସ୍ ଷ୍ଟେଟ୍ ଏବଂ ଦକ୍ଷିଣ ଚୀନ୍ ସାଗର ପ୍ରସଙ୍ଗ ସମେତ ଚୀନ୍ ଅଧିକାରୀମାନଙ୍କ ସହ ଦ୍ୱିପାକ୍ଷିକ ଏବଂ ବୈଷୟିକ ପ୍ରସଙ୍ଗରେ ଆଲୋଚନା କରିବେ। ଏହିସବୁ ପ୍ରସଙ୍ଗ ବ୍ୟତୀତ ସାମରିକ ଯୋଗାଯୋଗକୁ ସୁଦୃଢ଼ କରିବା, କୃତ୍ରିମ ବୁଦ୍ଧିମତା, ବିପଦ ଓ ନିରାପତ୍ତା ଏବଂ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବାର ଉପାୟ ସମ୍ପର୍କରେ ମଧ୍ୟ ଗସ୍ତକାଳରେ ଆଲୋଚନା ହେବ। ମାଳଦ୍ୱୀପରେ ଆଜି ସଂସଦୀୟ ନିର୍ବାଚନ ଅନୁଷ୍ଠିତ ହେଉଛି। ଚତୁର୍ଥ ବହୁମୁଖୀ ସଂସଦୀୟ ନିର୍ବାଚନରେ ଦ୍ୱୀପସମୂହ ରାଷ୍ଟ୍ର ମାଳଦ୍ୱୀପର 93ଟି ନିର୍ବାଚନ ମଣ୍ଡଳୀରେ 368 ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ପ୍ରତିନିଧିମାନଙ୍କୁ ନିର୍ବାଚିତ କରିବ। ପାଣିପାଗ ବିଭାଗ ଆଜି ମାଲେରେ ବର୍ଷା ହେବାର ପୂର୍ବାନୁମାନ କରିଛି। 280,000 ଅଧିକ ମତଦାତା 602 ମତଦାନ କେନ୍ଦ୍ରରେ ନିଜର ମତାଧିକାର ସାବ୍ୟସ୍ତ କରିବେ। ଆଇପିଏଲ୍ କ୍ରିକେଟ୍ରେ ଆଜି 2 ମ୍ୟାଚ୍ ଖେଳାଯିବ। କୋଲକାତାର ଇଡେନ୍ ଗାର୍ଡେନ୍ଠାରେ 3:30 ବେଳେ ଖେଳାଯିବାକୁ ଥିବା ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ। ସେହିପରି ଦ୍ୱିତୀୟ ମ୍ୟାଚ୍ଟି ଚଣ୍ଡୀଗଡ଼ର ମହାରାଜା ୟାଦବେନ୍ଦ୍ର ସିଂ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30 ଖେଳାଯିବ। ଏଥିରେ ପଞ୍ଜାବ କିଙ୍ଗ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ମୁକାବିଲା ହେବ। ଦକ୍ଷିଣ କୋରିଆର ଚୁଙ୍ଗ୍ଜୁଠାରେ ଚାଲିଥିବା 2024 ବିଶ୍ୱ ଏସୀୟ ଓ ଓସିନିୟ ଅଲମ୍ପିକ୍ସ ଓ ପାରା ଅଲମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟର ପୁରୁଷ ଏକକ ସ୍କଲ୍ ଇଭେଣ୍ଟରେ ତୃତୀୟ ସ୍ଥାନ ଅଧିକାର କରି ବଲରାଜ ପନ୍ୱର ରୋଇଂରେ ଭାରତ ପାଇଁ ପ୍ରଥମ ପ୍ୟାରିସ୍ ଅଲମ୍ପିକ୍ସ କୋଟା ହାସଲ କରିଛନ୍ତି। ଭାରତୀୟ ସେନାର ଏହି 25 ବର୍ଷୀୟ ରୋଇଂ ଖେଳାଳି 2000 ମିଟର ରୋଇଂ ପ୍ରତିଯୋଗିତାରେ 7:1.27 ସମୟ ନେଇ ଉଲ୍ଲେଖନୀୟ ପ୍ରଦର୍ଶନ କରି ଏହି କୋଟା ହାସଲ କରିଛନ୍ତି। ପୁରୁଷ ଏକକ ସ୍କଲ୍ ବର୍ଗରେ ଶ୍ରେଷ୍ଠ 5 ଜଣ ଖେଳାଳି ଅଲମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ବିଶ୍ୱ ଶାନ୍ତି ସୁନିଶ୍ଚିତ କରିବା ପାଇଁ ଆଜି ସମଗ୍ର ବିଶ୍ୱ ଭାରତ ଉପରେ ନଜର ରଖିଛି। ମହାବୀର ଜୟନ୍ତୀ ଅବସରରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଜାତୀୟ ଯୋଗ୍ୟତା ପରୀକ୍ଷା ପାଇଁ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ବିହାର ଓ କେରଳରେ ପ୍ରଚାର କାର୍ଯ୍ୟ ସରଗରମ ରହିଛି ଏବଂ ଆଇପିଏଲ୍ରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ପଞ୍ଜାବ କିଙ୍ଗ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ମୁକାବିଲା ହେବ।